ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିହାରର ଜାମୁଇଠାରୁ ଏନ୍ଡିଏର ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଆଜି ନମୋ ଆପ୍ ମାଧ୍ୟମରେ ଏକ ଡିଜିଟାଲ ର୍ୟାଲିରେ ବୁଥ୍ସ୍ତରୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଦିଲ୍ଲୀର ଏକ ଅଦାଲତ ଅବକାରୀ ନୀତି ମାମଲାରେ ପ୍ରମାଣ ନଷ୍ଟ ନ କରିବା ଓ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ଆମ୍ ଆଦ୍ମୀ ପାର୍ଟି ନେତା ସଞ୍ଜୟ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 11 ଜଣ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଆଜି ଶପଥ ନେଇଛନ୍ତି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗ୍ରୀଷ୍ମ ଋତୁରେ ଗରମଜନିତ ଅସୁସ୍ଥତାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିହାରର ଜାମୁଇଠାରୁ ଏନ୍ଡିଏର ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ସେ ଜାମୁଇ ଜିଲ୍ଲାର ଖଇରାସ୍ଥିତ ବାଲପୁରଠାରେ ଏକ ସଭାରେ ଉଦ୍ବୋଧନ ଦେବେ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଏନ୍ଡିଏ ନେତା ଓ ପ୍ରାର୍ଥୀମାନେ ବୈଠକରେ ଯୋଗଦେବେ। ଚିରାଗ ପାଶ୍ୱାନ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି ରାମବିଳାସ ଜାମୁଇ ସିଟ୍ରୁ ପ୍ରାର୍ଥୀ ଛିଡ଼ା କରାଇଛି। ସେଠାରେ ଅରୁଣ ଭାରତୀ ପ୍ରାର୍ଥୀ ରହିଛନ୍ତି। ପୂର୍ବରୁ ସେହି ଆସନକୁ ଚିରାଗ ପାଶ୍ୱାନ 2014 ଓ 2019ରେ ପ୍ରତିନିଧିତ୍ୱ କରିଥିଲେ। ସେଠାରେ 19 ତାରିଖରେ ଗୟା ଔରଙ୍ଗାବାଦ ଓ ନୌଡ଼ା ସହିତ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପି କର୍ମୀମାନଙ୍କର ଉତ୍ସାହ ଦେଖି ବିରୋଧୀ ଦଳମାନେ ଭୟଭୀତ ହୋଇପଡ଼ିଛନ୍ତି। ନିର୍ବାଚନର ସମସ୍ତ ପୁରାତନ ରେକର୍ଡ ଭଙ୍ଗ କରିବାକୁ ସଂକଳ୍ପ ନେବା ପାଇଁ ସେ ପାର୍ଟି କର୍ମୀମାନଙ୍କୁ ନିବେଦନ କରିଛନ୍ତି। ଶ୍ରୀ ମୋଦି ନମୋ ଆପ୍ ମାଧ୍ୟମରେ ଏକ ଡିଜିଟାଲ ର୍ୟାଲିରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି ପୋଲିଂ ବୁଥ୍ କର୍ମୀମାନେ ସେମାନଙ୍କର ଚତୁଃପାର୍ଶ୍ୱର ଘଟଣାବଳୀ ଉପରେ ସଜାଗ ରହିବା ଆବଶ୍ୟକ। ବୁଥ୍ ସ୍ତରରେ ଉପଯୁକ୍ତ ଓ ସର୍ବୋକୃଷ୍ଟ ପ୍ରସ୍ତୁତିକୁ ନିଶ୍ଚିତ କରିବା ପାଇଁ ସେ ସେମାନଙ୍କୁ କହିଛନ୍ତି। ସମ୍ଭଲ ବଦାୟୁ ବରେଲି ଓଙ୍ଗଲା ଇଟା ହାଥରସ ଆଗ୍ରା ଫତେପୁର ସିକ୍ରି ଫିରୋଜାବାଦ ଓ ମୈନିପୁର ଲୋକସଭା ଆସନର 22,648 ବୁଥ୍ କର୍ମୀ ସେହି ଡିଜିଟାଲ ର୍ୟାଲିରେ ଯୋଗ ଦେଇଥିଲେ। ସେହିସବୁ ଆସନଗୁଡ଼ିକରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ। ଶ୍ରୀ ମୋଦି କିଛି ବୁଥ୍ ସଭାପତିଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି ର୍ୟାଲିରେ ଉଦ୍ବୋଧନ ଦେବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ଉତ୍ତରପ୍ରଦେଶ ବିଜେପି କର୍ମୀମାନେ ନିଜକୁ ରାଜନୈତିକ ବିଶେଷଜ୍ଞ ଭାବେ ପ୍ରମାଣିତ କରିଛନ୍ତି। ଉତ୍ତରପ୍ରଦେଶ ବିଜେପି କର୍ମୀମାନେ ଯାହା ଜାଣନ୍ତି ବଡ଼ ବଡ଼ ବିଶେଷଜ୍ଞ ମଧ୍ୟ ତାହା ଜାଣନ୍ତି ନାହିଁ ବୋଲି ଶ୍ରୀ ମୋଦି କହିଛନ୍ତି। ଲୋକସଭା ନିର୍ବାଚନ ହେଉ ବା ବିଧାନସଭା ନିର୍ବାଚନ ହେଉ ସେମାନଙ୍କର କଠିନ ପରିଶ୍ରମ ନୂଆ ରେକର୍ଡ ସୃଷ୍ଟି କରିଛି। ନିର୍ବାଚନ କମିଶନ ଆଜି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଆଇନଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛି। ଆନ୍ତଃରାଜ୍ୟ ସୀମା ଓ ଆନ୍ତର୍ଜାତିକ ସୀମା ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ବାଚନ କମିଶନ ମୁଖ୍ୟ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଜାରି କରିଛି। 2024 ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ତଥା ଗଣ୍ଡଗୋଳମୁକ୍ତ ରଖିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛି। ଏକ ବିବୃତ୍ତିରେ ନିର୍ବାଚନ କମିଶନ କହିଛି ଏହି ସମୀକ୍ଷା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ସଂସ୍ଥା ମଧ୍ୟରେ ସମନ୍ୱୟ ଓ ସହଯୋଗ ରକ୍ଷା କରିବା। ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଧ୍ୟକ୍ଷତା କରିଥିଲେ। ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ବୈଠକରେ ଉପସ୍ଥିତ ଥିଲେ। ବୈଠକ ସମୟରେ ନିର୍ବାଚନ କମିଶନ ଭାରତୀୟ ବିମାନ ବାହିନୀ ଓ ବେସାମରିକ ବିମାନ ଚଳାଚଳ ବିଭାଗର ସହାୟତାର ସମୀକ୍ଷା କରିଛି। ବିଜେପି ନେତା ସୁଶୀଲ ମୋଦି କର୍କଟ ରୋଗରେ ପୀଡ଼ିତ ଥିବାରୁ ଲୋକସଭା ନିର୍ବାଚନ ସମୟରେ ପ୍ରଚାର କରିପାରିବେ ନାହିଁ ବୋଲି ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଗତ 6 ମାସ ଧରି ସେ କର୍କଟ ରୋଗ ସହ ଲଢୁଛନ୍ତି ବୋଲି ଜଣାଇଛନ୍ତି। ସୁଶୀଲ ମୋଦି ଏନ୍ଡିଏ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କାର୍ଯ୍ୟ କରିଛନ୍ତି। 2024 ଲୋକସଭା ନିର୍ବାଚନର ମୁଖ୍ୟ ପ୍ରଚାରକମାନଙ୍କ ମଧ୍ୟରେ ସେ ରହିଛନ୍ତି। ବିଜେପି ତାଙ୍କୁ ଇସ୍ତାହାର କମିଟିର ସଦସ୍ୟ ଭାବେ ନିଯୁକ୍ତ କରିଛି। କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ସମେତ 113 ଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ବିଧାୟକ ଓ ନେତାମାନେ ରହିଛନ୍ତି। ହନୁମାନଗଡ଼ରୁ କଂଗ୍ରେସ ସାଂସଦ ଶଙ୍କର ପନ୍ନୁ, ପିଲାମୀରୁ କଂଗ୍ରେସ ବିଧାୟକ ଜେପି ଚାଣ୍ଡିଡିଆ, ଜେଜେପିର ପୂର୍ବତନ ରାଜ୍ୟଶାଖା ଉପସଭାପତି ଓ ପୂର୍ବତନ ବିଧାୟକ ନନ୍ଦକିଶୋର ମହାରିଆ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେଠାରେ ରାଜସ୍ଥାନ ପାଇଁ ବିଜେପିର ସହପ୍ରଭାରୀ ବିଜୟ ରାହତକର ଉପସ୍ଥିତ ଥିଲେ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶଙ୍କର ପନ୍ନୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ସମାଲୋଚନା କରିଥିଲେ। ମହାରାଷ୍ଟ୍ରରେ ଜଲାଗାଓଁରୁ ବିଜେପି ଏମ୍ପି ଉନ୍ମେଷ ପାଟିଲ ଶିବସେନା ଉଦ୍ଧବ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ପାର୍ଟି ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀଠାରେ ଉନ୍ମେଷ ପାଟିଲ ଶିବସେନା ଉଦ୍ଧବ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ବିଜେପି ଉନ୍ମେଷ ପାଟିଲଙ୍କ ସ୍ଥାନରେ ଜଲାଗାଓଁରୁ ସ୍ମିତା ବାଗ୍ଙ୍କୁ ପ୍ରାର୍ଥୀ କରିଛି। ଉନ୍ମେଷ ପାଟିଲ ଶିବସେନା ଉଦ୍ଧବ ଗୋଷ୍ଠୀରେ ଯୋଗଦେବାରୁ ବିଜେପିର ବଡ଼ କ୍ଷତି ଘଟିପାରେ। 2019ରେ ଉନ୍ମେଷ ପାଟିଲ 4 ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ଜଲାଗାଓଁରୁ ନିର୍ବାଚିତ ହୋଇଥିଲେ। ଦିଲ୍ଲୀର ଏକ ଅଦାଲତ ଅବକାରୀ ନୀତି ମାମଲାରେ ପ୍ରମାଣ ନଷ୍ଟ ନ କରିବା ଓ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ଆମ୍ ଆଦ୍ମୀ ପାର୍ଟି ନେତା ସଞ୍ଜୟ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତିହାଡ ସେଣ୍ଟ୍ରାଲ ଜେଲ୍ରୁ ସଞ୍ଜୟ ସିଂଙ୍କୁ ଖଲାସ କରିବା ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ସୁପ୍ରିମକୋର୍ଟ ସଞ୍ଜୟ ସିଂଙ୍କୁ ଜାମିନ ମଞ୍ଜୁର କରିଥିଲେ। ଗତବର୍ଷ ଅକ୍ଟୋବର ମାସରେ ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟ ସିଂ ତାଙ୍କର ପାସ୍ପୋର୍ଟ ଦାଖଲ କରିବା, ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ ବାହାରକୁ ଯିବା ସମୟରେ ଜଣାଇବା ଓ ସର୍ବଦା ନିଜର ଫୋନ୍ର ଲୋକେସନ୍ ଅନ୍ ରଖିବାକୁ ଜଷ୍ଟିସ୍ ବାୱେଜା ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଞ୍ଜୟ ସିଂ 2 ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡ ଓ ସମାନ ପରିମାଣର ସିଓରିଟି ଦାଖଲ କରିବାକୁ ବିଚାରପତି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ଓ ଆଉ 11 ଜଣ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଆଜି ଶପଥ ନେଇଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପାର୍ଲାମେଣ୍ଟ ସଦନସ୍ଥିତ ତାଙ୍କ ପ୍ରକୋଷ୍ଠରେ ସେମାନଙ୍କୁ ଶପଥପାଠ କରାଇଛନ୍ତି। ଅନ୍ୟ ସଦସ୍ୟମାନେ ହେଲେ ପ୍ରଫେସର ମନୋଜ ଝା, ଧର୍ମଶିଲା ଗୁପ୍ତା, ସଞ୍ଜୟ ଯାଦବ, ହର୍ଷ ମହାଜନ, ସୁଭାଷ ଚନ୍ଦ୍ର, ମେଧା କୁଲକର୍ଣ୍ଣୀ, ଚନ୍ଦ୍ରକାନ୍ତ ହାଣ୍ଡୋରେ, ଜିସି ଚନ୍ଦ୍ରଶେଖର, ଗୋବିନ୍ଦ ଭାଇ ଢୋଲକିଆ, ସାଧନା ସିଂ ଓ ଅଶୋକ ସିଂ। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସମେତ 56 ଜଣ ରାଜ୍ୟସଭା ସଦସ୍ୟ ଚଳିତ ସପ୍ତାହରେ ରାଜ୍ୟସଭାରୁ ଅବସର ନେଉଛନ୍ତି। 2024ରେ ଭାରତୀୟ ଅର୍ଥନୀତି ଶତକଡ଼ା 7.5% ଅଭିବୃଦ୍ଧି ହାସଲ କରିବା କଥା ବିଶ୍ୱବ୍ୟାଙ୍କ ପୂର୍ବାନୁମାନ କରିଛି। ବିଶ୍ୱବ୍ୟାଙ୍କ ଏହାର ପୂର୍ବ ଅଟକଳରେ ସଂଶୋଧନ କରି ଏହାକୁ ଆଉ ଶତକଡ଼ା 1.2% ବୃଦ୍ଧି କରିଛି। ବିଶ୍ୱବ୍ୟାଙ୍କର ସଦ୍ୟ ଦକ୍ଷିଣ ଏସୀୟ ବିକାଶ ତଥ୍ୟ ଅନୁସାରେ ଦକ୍ଷିଣ ଏସିଆର ମୋଟାମୋଟି ଅଭିବୃଦ୍ଧି 2024ରେ ଶତକଡ଼ା 6% ରହିବ। ଭାରତର ଅଧିକ ଅଭିବୃଦ୍ଧି ଓ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ସୁଧାର ଯୋଗୁଁ ଏଭଳି ହେବାର ବିଶ୍ୱବ୍ୟାଙ୍କ କହିଛି। ରିପୋର୍ଟ ଅନୁସାରେ ଦକ୍ଷିଣ ଏସିଆ ଆଗାମୀ 2 ବର୍ଷ ପର୍ଯ୍ୟନ୍ତ ବିଶ୍ୱର ଦ୍ରୁତ ବିକାଶକାରୀ ଅଞ୍ଚଳ ରହିବାର ଆଶା କରାଯାଉଛି। 2025ରେ ଦକ୍ଷିଣ ଏସିଆର ଅଭିବୃଦ୍ଧି ହାର ଶତକଡ଼ା 6.1% ରହିବାର ଅନୁମାନ କରାଯାଇଛି। 2024-25 ଆର୍ଥିକ ବର୍ଷର ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟିର ପ୍ରଥମ ଦ୍ୱିମାସିକ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାନୀତିର ଘୋଷଣା କରିବେ। ଗତ ଫେବୃୟାରୀ ମାସରେ ମୁଦ୍ରାନୀତି କମିଟି ରେପୋ ରେଟ୍କୁ ଶତକଡ଼ା 6.5% ଅପରିବର୍ତ୍ତିତ ରଖିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗ୍ରୀଷ୍ମ ଋତୁରେ ଗରମଜନିତ ଅସୁସ୍ଥତାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଆଜି ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ର, ନୀତି ଆୟୋଗ ସଦସ୍ୟ ଭିକେ ପଲ, ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଏମ୍ ମହାପାତ୍ର, ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ସଦସ୍ୟ କମଲ କିଶୋର, ଏମ୍ସ ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଫିସରମାନେ ବୈଠକରେ ଯୋଗ ଦେଇଥିଲେ। ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, କୃଷକ, ନିର୍ମାଣ କ୍ଷେତ୍ରର ଶ୍ରମିକ ଓ ନିର୍ବାଚନ କାର୍ଯ୍ୟରେ ମୁତୟନ ଥିବା ଲୋକମାନେ ପ୍ରଚୁର ପରିମାଣର ପାଣି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହାଦ୍ୱାରା ସେମାନେ ଗରମ ଓ ଅଂଶୁଘାତରୁ ରକ୍ଷା ପାଇପାରିବେ। ସେ କହିଛନ୍ତି ସେମାନେ ଫଳରସ, ଲେମ୍ବୁରସ ଓ ଗ୍ରୀଷ୍ମ ଋତୁରେ ମିଳୁଥିବା ଫଳଗୁଡ଼ିକୁ ଖାଇ ଶରୀରର ଜଳୀୟ ଅଂଶ ବଢ଼ାଇପାରିବେ। ଶ୍ରୀ ମାଣ୍ଡବ୍ୟ କହିଛନ୍ତି ଅଂଶୁଘାତରେ ଆକ୍ରାନ୍ତ ହେବା ସ୍ଥଳେ ବ୍ୟକ୍ତିଙ୍କୁ ନିକଟସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କିମ୍ବା ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇପାରିବ। ସେ କହିଛନ୍ତି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିହାର ଜାମୁଇଠାରୁ ଏନ୍ଡିଏର ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଆଜି ନମୋ ଆପ୍ ମାଧ୍ୟମରେ ଏକ ଡିଜିଟାଲ ର୍ୟାଲିରେ ବୁଥସ୍ତରୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। ଦିଲ୍ଲୀର ଏକ ଅଦାଲତ ଅବକାରୀ ନୀତି ମାମଲାରେ ପ୍ରମାଣ ନଷ୍ଟ ନ କରିବା ଓ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ ଆମ୍ ଆଦ୍ମୀ ପାର୍ଟି ନେତା ସଞ୍ଜୟ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗ୍ରୀଷ୍ମ ଋତୁରେ ଗରମଜନିତ ଅସୁସ୍ଥତାର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।